ସିନ୍ଦୁରା ଫାଟିଲା, ପହୁଡ଼ ଫିଟିଲା, ଜଳିଲା ଦୀପ ଆଳତି, ଦେଉଳ ଭିତରୁ ପିଛୁଡ଼ି ପଡ଼ିଲା ଶ୍ରୀଜଗନ୍ନାଥଙ୍କ ଜ୍ୟୋତି। ସିନ୍ଦୁରା ଫାଟିଲା, ପହୁଡ଼ ଫିଟିଲା, ଜଳିଲା ଦୀପ ଆଳତି, ଦେଉଳ ଭିତରୁ ବିଛୁଡ଼ି ପଡ଼ିଲା ଶ୍ରୀଜଗନ୍ନାଥଙ୍କ ଜ୍ୟୋତି। ସେ ଜ୍ୟୋତି ଦିଅ ଏଇ ପାପରୁ ମୁକ୍ତି, ସେ ଜ୍ୟୋତି ଦିଅ ଏଇ ପାପରୁ ମୁକ୍ତି, କରିଲେ ନିଷ୍କାମ ଭକ୍ତି। ଶ୍ରୀଜଗନ୍ନାଥଙ୍କର ଜ୍ୟୋତି, ଶ୍ରୀଜଗନ୍ନାଥଙ୍କର ଜ୍ୟୋତି, ଶ୍ରୀଜଗନ୍ନାଥଙ୍କର ଜ୍ୟୋତି, ଶ୍ରୀଜଗନ୍ନାଥଙ୍କର ଜ୍ୟୋତି। ବେଳୁଟାରେ ହାତୀ ପିଉଥିଲା ନଈରୁ ଟୋପାଏ ପାଣି, ସେ ଦୁଷ୍ଟ କୁମ୍ଭୀର କାହୁଁ ଆସିଗଲା, ନେଉଥିଲା ତାକୁ ଟାଣି। ଖରା ବେଳୁଟାରେ ହାତୀ ପିଉଥିଲା ନଈରୁ ଟୋପାଏ ପାଣି, ସେ ଦୁଷ୍ଟ କୁମ୍ଭୀର କାହୁଁ ଆସିଗଲା, ନେଉଥିଲା ତାକୁ ଟାଣି। ଖରା ନଈରେ ତ ସିଏ ସୁମରିଲା, ହରିଙ୍କ ମଥାରୁ ସେ ଜ୍ୟୋତି ଆସିଲା। ଖରା ନଈରେ ତ ସିଏ ସୁମରିଲା, ହରିଙ୍କ ମଥାରୁ ସେ ଜ୍ୟୋତି ଆସିଲା, କାଟିଲା କୁମ୍ଭୀର ତଣ୍ଟି। ଶ୍ରୀଜଗନ୍ନାଥଙ୍କର ଜ୍ୟୋତି, ଶ୍ରୀଜଗନ୍ନାଥଙ୍କର ଜ୍ୟୋତି, ଶ୍ରୀଜଗନ୍ନାଥଙ୍କର ଜ୍ୟୋତି, ଶ୍ରୀଜଗନ୍ନାଥଙ୍କର ଜ୍ୟୋତି। ସଭା ମଧ୍ୟ ଦୁଶାସନ ଦୁଷ୍ଟ ଟାଣିଲା ଦ୍ରୌପଦୀ ବସ୍ତ୍ର, ବାପର ଯୁଗର ହଟିଆ ନାଗର ସହି ପାରିଲେନି କଷ୍ଟ। ଖରା ସଭା ମଧ୍ୟ ଦୁଶାସନ ଦୁଷ୍ଟ ଟାଣିଲା ଦ୍ରୌପଦୀ ବସ୍ତ୍ର, ବାପର ଯୁଗର ହଟିଆ ନାଗର ସହି ପାରିଲେନି କଷ୍ଟ। ପାଞ୍ଚାଳୀର ଡାକ ଶୁଣିଲେ ସହଳେ, ଜ୍ୟୋତି ହୋଇ ଆସି ପୁରୁଷ ଭାତଳେ, ପାଞ୍ଚାଳୀର ଡାକ ଶୁଣିଲେ ସହଳେ, ଜ୍ୟୋତି ହୋଇ ଆସି ପୁରୁଷ ଭାତଳେ, ଦେଲେ ବସ୍ତ୍ର କୋଟି କୋଟି। ଶ୍ରୀଜଗନ୍ନାଥଙ୍କର ଜ୍ୟୋତି, ଶ୍ରୀଜଗନ୍ନାଥଙ୍କର ଜ୍ୟୋତି, ଶ୍ରୀଜଗନ୍ନାଥଙ୍କର ଜ୍ୟୋତି, ଶ୍ରୀଜଗନ୍ନାଥଙ୍କର ଜ୍ୟୋତି। ସିନ୍ଦୁରା ଫାଟିଲା, ପହୁଡ଼ ଫିଟିଲା, ଜଳିଲା ଦୀପ ଆଳତି, ଦେଉଳ ଭିତରୁ ପିଛୁଡ଼ି ପଡ଼ିଲା ଶ୍ରୀଜଗନ୍ନାଥଙ୍କ ଜ୍ୟୋତି। ସେ ଜ୍ୟୋତି ଦିଅ ଏଇ ପାପରୁ ମୁକ୍ତି, ସେ ଜ୍ୟୋତି ଦିଅ ଏଇ ପାପରୁ ମୁକ୍ତି, କରିଲେ ନିଷ୍କାମ ଭକ୍ତି। ଶ୍ରୀଜଗନ୍ନାଥଙ୍କର ଜ୍ୟୋତି, 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 ଶ୍ରୀଜଗନ୍ନାଥଙ୍କର ଜ୍ୟୋତି।